ଯାଇଥିଲେ ଗୁରୁଦେବ କି ବର୍ତ୍ତମାନ ପ୍ରସାଦ ଆସିବା ସମୟ ହେଇନି ଆସିନି ଆମେ ପାଦ ସାହୁ ଅନୁରୋଧ କରିବୁ ସେ ଆମକୁ ପରୀକ୍ଷା ଆରମ୍ଭ କରନ୍ତୁ
ଆଜି ଆମର ଏଠାରେ ସଙ୍ଗୀତ କାର୍ଯ୍ୟକ୍ରମ ବ୍ୟବହାର ସଙ୍ଗୀତ କାର୍ଯ୍ୟକ୍ରମ ବ୍ୟବସ୍ଥା ରହିଛି ଆଉ ଟିକେ ବ୍ୟତିକ୍ରମ କରାଯାଉଛି କାହିଁକି ନା ଆମର ଅନ୍ୟାନ୍ୟ ସବୁ ଅସୁବିଧା ହେଉଥିବା ହେତୁ ଆମେ ଯେଉଁ ନେତୃତ୍ୱ ଭାବରେ ଆମର ଯେଉଁ ଭାଗବତ ପାଠ କରାଯାଏ ସେଭଳି ଆମେ କରାଯିବାନି ଆମେ ଭଗବାନ କଥା କହିବା ଶାସ୍ତ୍ର ବ୍ୟବହାର କରି ଆମେ ବିଷୟ କରୁ ତାପରେ ସେ ପାଦ ପ୍ରାଣ କହିବେ ଆମର ଆଉ ଗୋଟେ ପ୍ରୋଗ୍ରାମ ରହିଛି ଆଜି ପ୍ରକୃତରେ ତିନୋଟି ପ୍ରୋଗ୍ରାମ ଥିଲା ପ୍ରଥମ ପ୍ରୋଗ୍ରାମ ଥିଲା କଟକରେ ଆମର ଉଦାହରଣ ଭାବରେ ଉଦାହରଣର ଏକ ଯେଉଁ ହୋଟେଲ ଅଛି ସେଠାରେ ହେବାର ଥିଲା କିନ୍ତୁ ଆମର ଯେହେତୁ ଏଠି ନାରାୟଣ ପ୍ରଭୁ କରିଥିଲେ ଏଠି ଆମର ପ୍ରଭୁଙ୍କର ଯେଉଁ ଝିଅର ଯେଉଁ ଏକୋଇଶିଆ ପାଇଁ ଆଜି ଆମର ଏଠି ରଖାଗଲା କିନ୍ତୁ ଆଉ ଗୋଟେ ପ୍ରୋଗ୍ରାମ ଥିଲା ଅଚ୍ୟୁତାନନ୍ଦ ପ୍ରଭୁଙ୍କର ତାଙ୍କର ମଧ୍ୟ ଗୋଟେ ଗୃହ ପ୍ରତିଷ୍ଠା ବ୍ୟବସ୍ଥା ଥିଲା ସେଠି ମଧ୍ୟ ଆମେ କେତେଜଣ ଯିବୁ ବର୍ତ୍ତମାନ ତେଣୁ ଆମେ ଟିକେ ବ୍ୟତିକ୍ରମ କରି ନିର୍ଦ୍ଧାରିତ ଶ୍ଳୋକ ଅଛନ୍ତି 2, 9, 16 ଏ ବିଷୟରେ ଆମେ ସଂକ୍ଷେପରେ ଟିକେ ବର୍ଣ୍ଣନା କରିବା ଆମର ଭାଗବତର ଧାରାବାହିକ ଭାବରେ କଥା କୁହାଯାଉଛି ଭାଗବତଙ୍କ ଶ୍ଳୋକ ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ ଏ ନବମ ଅଧ୍ୟାୟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯେଉଁ ଅଧ୍ୟାୟରେ ଭଗବାନ ତାଙ୍କର ଜ୍ଞାନ ପ୍ରଦାନ କରିଛନ୍ତି ବ୍ରହ୍ମାଙ୍କୁ ପ୍ରଦାନ କରିଛନ୍ତି ଆମ ସମସ୍ତ ଶ୍ରୀମଦ ଭାଗବତଙ୍କର ଯେଉଁ 18,000 ଶ୍ଲୋକ ଅଛନ୍ତି ସେ 18,000 ଶ୍ଲୋକକୁ ଯଦି ସଂକ୍ଷେପରେ ବର୍ଣ୍ଣନା କରାଯିବ 4 ଶ୍ଲୋକରେ ସଂକ୍ଷେପରେ ଭଗବାନ କହିଛନ୍ତି ଏହାକୁ କୁହାଯାଉଛି ଚତୁଃଶ୍ଳୋକୀ ଭାଗବତ ତେଣୁ ଏଇ ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟରେ ସେଇ 4 ଶ୍ଲୋକ ଭଗବାନ କହିବେ ବ୍ରହ୍ମା ତେଣୁ ବ୍ରହ୍ମା ଏଇ ଯୋଉ ଜ୍ଞାନ ପ୍ରାପ୍ତ ହେଲେ ଏ ଜ୍ଞାନ ପ୍ରାପ୍ତ ହେବା ପାଇଁ ତାଙ୍କୁ 1,000 ବର୍ଷ ଧରି ତପସ୍ୟା କରିବାକୁ ପଡ଼ିଲା କିନ୍ତୁ ସେ ଜ୍ଞାନ ମାଧ୍ୟମରେ ଆମର ଯୋଉ ମୁଖ୍ୟ ସମସ୍ୟା ରହିଛି ଭୌତିକ ଜଗତର ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଏଇ ଯୋଉ ମୁଖ୍ୟ ସମସ୍ୟା ଏ ସମସ୍ୟାର ସମାଧାନ ଏଇ ଜ୍ଞାନ ମାଧ୍ୟମରେ ଆମେ କରିପାରିବା ନା ତେଣୁ ଏଇ ଯୋଉ ଜ୍ଞାନ ଏ ଜ୍ଞାନ ଯୋଉ ଭୌତିକ ଜ୍ଞାନ ଏ ଜ୍ଞାନକୁ ମୋଘ ଜ୍ଞାନ ବୋଲି କୁହାଯାଇଛି ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହିଛନ୍ତି ମୋଘ ଆଶା ମୋଘ ପରମାଣୁ ମୋଘ ଜ୍ଞାନ ବିଜିତସ ରାକ୍ଷସୀ ମହାସୁରୀ ଜୈବ ରଘୁତି ମୋହିନୀ ସୀତା ଯେଉଁମାନେ ଏ ଭୌତିକ ଜଗତର ତିନି ଗୁଣ ଭିତରେ ଅଛନ୍ତି, କିନ୍ତୁ ସାଧାରଣତଃ ଲୋକମାନେ ଜାଣନ୍ତି ନାହିଁ ଯେ ସେମାନେ ଏଇ ଭୌତିକ ଜଗତରେ ତିନୋଟି ଗୁଣ ଦ୍ୱାରା ବନ୍ଧନ ହେଇକି ରହିଛନ୍ତି, ବନ୍ଦୀ ହେଇକି ରହିଛନ୍ତି, ସେମାନେ ସାଧାରଣତଃ ଲୋକମାନେ ଜାଣନ୍ତି ନାହିଁ। କିନ୍ତୁ ସେଇମାନେ ଯେଉଁମାନେ ଏଇ ତ୍ରିଗୁଣ ଭିତରେ ଅଛନ୍ତି, ସେମାନଙ୍କର ସମସ୍ତ ଯାହା ସବୁ କାର୍ଯ୍ୟ କରୁଛନ୍ତି ସବୁକିଛି ବିଫଳ ହେଇଯାଉଛି। ଭଗବାନ କହୁଛନ୍ତି ଯୋଗ ଆଶା, ଏଇଟା ବହୁତ ପ୍ରକାର ଆଶା ସେମାନେ କରୁଛନ୍ତି, କିନ୍ତୁ ସେ ଆଶା କେବେ ତାଙ୍କର ପୂରଣ ହେଇପାରିବ ନାହିଁ। ସେଭଳି ଭାବେ ଭୋଗ କର୍ମ, ବହୁତ ପ୍ରକାର କର୍ମ ବ୍ୟସ୍ତ ରହୁଛନ୍ତି, ସକାଳୁ ଉଠି ରାତି ଅଧ ପର୍ଯ୍ୟନ୍ତ ସେମାନେ କାର୍ଯ୍ୟ କରୁଛନ୍ତି, ବିଭିନ୍ନ ପ୍ରକାର କର୍ମ ରହୁଛନ୍ତି, ବ୍ୟସ୍ତ ରହୁଛନ୍ତି। କିନ୍ତୁ ଭଗବାନ କହୁଛନ୍ତି ତାଙ୍କର କର୍ମ ସମସ୍ତ ଭୋଗ ବା ବ୍ୟର୍ଥ ହେଇଯାଉଛି, ଭୋଗ କର୍ମ। ଏବଂ ଯୋଉ ଜ୍ଞାନ ସେମାନେ ପ୍ରାପ୍ତ ହେଉଛନ୍ତି ଭୌତିକ ଜଗତରେ ବିଭିନ୍ନ ପ୍ରକାର ଜ୍ଞାନ ରହିଛି, ଯୋଉ ଜ୍ଞାନ ପାଇଁ ବିଭିନ୍ନ ପ୍ରକାର ପୁରସ୍କାର ମଧ୍ୟ ଦିଆଯାଉଛି, ନୋବେଲ ପ୍ରାଇଜ୍ ପାଇଁ ସେ ବିଭିନ୍ନ ପ୍ରକାର ପୁରସ୍କାର ଦିଆଯାଉଛି, ଅନେକ ପ୍ରକାର ପୁରସ୍କାର ଦିଆଯାଉଛି ସେ ଜ୍ଞାନ ପ୍ରାପ୍ତ ହେବା ପାଇଁ, ଆମର ସାହିତ୍ୟ ଏକାଡେମୀ ଆୱାର୍ଡ ଦିଆଯାଉଛି, କେତେ ପ୍ରକାର ସବୁ ପୁରସ୍କାର ଦିଆଯାଉଛି। ଏଭଳି ଭାବରେ ଭୌତିକ ପ୍ରକାର ଭୌତିକ ବିଭିନ୍ନ ପ୍ରକାର ଜ୍ଞାନ ରହିଛି, କିନ୍ତୁ ଭଗବାନ କହୁଛନ୍ତି ସେ ସବୁ ନୋବ ଜ୍ଞାନ, ସେ ଜ୍ଞାନଟା ହେଉଛି ବିଫଳ ଜ୍ଞାନ। କାହିଁକି ନା ସେମାନେ ଯେହେତୁ ରାକ୍ଷସୀ ମାସୁରୀ ଚୈବ ପ୍ରକୃତି ମୋହିନୀ ସୀତା, ଯେହେତୁ ସେମାନେ ଏ ତିନି ଗୁଣ ଭିତରେ ହିଁ ସେ ସୀମାବଦ୍ଧ ହେଇକି ରହିଛନ୍ତି, ତେଣୁ ତାଙ୍କର ସେସବୁ କିଛି ବ୍ୟର୍ଥ ହେଇଯାଉ, ଅନ୍ତିମରେ ମୃତ୍ୟୁ ମାଧ୍ୟମରେ ସବୁକିଛି ବ୍ୟର୍ଥ ହେଇଯାଉ ସମସ୍ତଙ୍କର ମୃତ୍ୟୁ ସର୍ବସ୍ଥା। କିନ୍ତୁ ପ୍ରକୃତ ଜ୍ଞାନ ଯୋଉ ରହିଛି ଏ ଭୌତିକ ଜଗତର ଜ୍ଞାନର ଭୌତିକ ଜଗତର ଉର୍ଦ୍ଧ୍ୱରେ ସେ ଜ୍ଞାନ ରହିଛି। ଭଗବାନ ଯେତେବେଳେ ଏ ଚତୁଶୂଳୀ ମହାଭାରତ ଦଉଛନ୍ତି ବ୍ରହ୍ମାଙ୍କୁ, ସେତେବେଳେ ସେ କହୁଛନ୍ତି ଯାବାନ ଯଥା ଭାବ ଯଦି ରୂପ ଗୁଣ କର୍ମକ ତଥିମ ତତ୍ତ୍ୱ ବିଜ୍ଞାନ ଅସ୍ତୁତେ ମଦନ ଗ୍ରହାତ। ମୁଁ କିଭଳି ଭଗବାନ ବିଷୟରେ କେମିତି ଜ୍ଞାନ ପ୍ରାପ୍ତ ହେବା, ସବୁଠାରୁ ଶ୍ରେଷ୍ଠ ଜ୍ଞାନ ହେଉଛି ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ। ସେଥିପାଇଁ ଭଗବତ ଗୀତାରେ ସପ୍ତମ ଅଧ୍ୟାୟରେ ଭଗବାନ ମଧ୍ୟ କହିଛନ୍ତି ଯେ ବହୁନାମ ଜନ୍ମନାମ ମନ୍ତେ ଜ୍ଞାନବାନ ମାନ ପ୍ରପଦ୍ୟତେ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୃଢ। ଯୋଉ ଜ୍ଞାନ ମାଧ୍ୟମରେ ଆମେ ଯଦି ଭଗବାନ ବାସୁଦେବଙ୍କୁ ଜାଣିପାରିବା ଏବଂ ସେ ବାସୁଦେବ ହେଉଛନ୍ତି ସବୁକିଛିର ମୂଳ ବା ସବୁ କାରଣର କାରଣ, ମୂଳ କାରଣ ଯଦି ଜାଣିବା ସିଏ ହେଉଛି ପ୍ରକୃତ ଜ୍ଞାନ। ଏବଂ ସେ ଜ୍ଞାନ ଯେଉଁମାନେ ପ୍ରାପ୍ତ ହେଉଛନ୍ତି ସେମାନେ ହେଉଛନ୍ତି ମହାତ୍ମା, ସେମାନେ ସାଧାରଣ ଜୀବ ଭଳି ନୁହନ୍ତି, ସେମାନେ ହେଉଛନ୍ତି ମହାନ ଆତ୍ମା ଏବଂ ସେଭଳି ମହାତ୍ମା ହେଉଛନ୍ତି ବହୁତ ଦୁର୍ଲଭ। ତେଣୁ ଏଇ ଯୋଉ ଜ୍ଞାନ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ଭଗବାନ କହୁଛନ୍ତି ବ୍ରହ୍ମାଙ୍କୁ ଇଏ ମୁଁ କିଭଳି ଭାବରେ ଯାବା ନୁହଁ ଯଥା ଭାବ ଭଗବାନଙ୍କର କିଭଳି ଭାବରେ ଭାବ ବା ଭଗବାନଙ୍କର କିଭଳି କେଉଁଭଳି ଭାବରେ ସେ ଜ୍ଞାନ ଜ୍ଞାନ ସମ୍ବନ୍ଧୀୟ ସବୁକିଛି ଏବଂ ଯାବା ନୁହଁ ଯଥା ମହାବ ଯଦି ରୂପ ଭଗବାନଙ୍କ ରୂପ କିଭଳି ଭଗବାନଙ୍କର ଗୁଣ କିଭଳି ଭଗବାନଙ୍କର ପଦ୍ମ ସବୁ କିଭଳି ଏସବୁ ଭଗବାନ କହୁଛନ୍ତି ଯାବା ନାହଁ ଯଥା ଭାବ ଯଦି ରୂପ ଗୁଣ କର୍ମ ତଥେବ ତତ୍ତ୍ୱ ବିଜ୍ଞାନ ମସ୍ତୁତେ ମଦନ ଗ୍ରହା। ଭଗବାନଙ୍କର ଅନୁଗ୍ରହ ଭଗବାନଙ୍କର କୃପା ଯଦି ଆମେ ପ୍ରାପ୍ତ ନ ହେବା ତାହେଲେ ଏସବୁ ଜ୍ଞାନ ଆମେ ପ୍ରାପ୍ତ ହେଇପାରିବା ନାହିଁ। ଭୌତିକ ଜଗତର ଜ୍ଞାନ ମାଧ୍ୟମରେ ଆମେ ଭଗବାନ ଜାଣିପାରିବା ନାହିଁ, ଭଗବାନ କୃପା କଲେ ହିଁ ଆମେ ଭଗବାନ ବିଷୟରେ ଜାଣିପାରିବା। ଯେମିତି ସୂର୍ଯ୍ୟର ଯଦି ସୂର୍ଯ୍ୟ ଦିନବେଳା ସୂର୍ଯ୍ୟ କିରଣ ନ ପଡ଼ିବ ତାହେଲେ ଆମେ ସୂର୍ଯ୍ୟଙ୍କୁ ଦେଖିପାରିବା ନାହିଁ, ରାତିରେ ଆମେ ଯେତେ ଚେଷ୍ଟା କରି ମଧ୍ୟ ସୂର୍ଯ୍ୟଙ୍କୁ ଆମେ ଦେଖିପାରିବା ନାହିଁ। ସେଭଳି ଭାବରେ ଭଗବାନଙ୍କର କୃପା ଯେଉଁମାନେ ପ୍ରାପ୍ତ ହେବେ ସେମାନେ ଭଗବାନଙ୍କୁ ଜାଣିପାରିବେ। ତେଣୁ ଚାରୋଟି ଶ୍ଳୋକରେ ଭଗବାନ ତାଙ୍କର ଜ୍ଞାନ ପ୍ରଦାନ କରିଛନ୍ତି, ଏଇ ନବମ ଅଧ୍ୟାୟରେ ସେ ଜ୍ଞାନ ବର୍ଣ୍ଣନା କରାଯିବ। ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ 33-36 ଏଇ ଚାରୋଟି ଶ୍ଳୋକରେ ଏଇ ଭଗବାନ ସମସ୍ତ ଜ୍ଞାନ ପ୍ରଦାନ କରୁଛନ୍ତି। ଯୋଉ ଜ୍ଞାନ ପ୍ରାପ୍ତ ହେଇକିରି ବ୍ରହ୍ମା ଏ ଭୌତିକ ଜଗତ ସବୁ ସୃଷ୍ଟି କରୁଛନ୍ତି, ବ୍ରହ୍ମାଙ୍କୁ ସୃଷ୍ଟିକର୍ତ୍ତା ବୋଲି କୁହାଯାଉଛି। ବ୍ରହ୍ମା ଯେମିତି ଆମର ଇଞ୍ଜିନିୟର ମାନେ ଇଞ୍ଜିନିୟରିଂ ସବୁ ପାଠ ପଢୁଛନ୍ତି, ଇଞ୍ଜିନିୟରିଂ ପାଠ ପଢି ସେମାନେ ବିଭିନ୍ନ ପ୍ରକାର ଏଇ ଯୋଉ ଆମର ଏଠି ସବୁ ଘର ସବୁ ହେଇଛି ସେ ଘର ଗୁଡାକର ଜଣେ ଇଞ୍ଜିନିୟର ଜଣେ ଦେଇଛନ୍ତି, ତାଙ୍କର ପ୍ଲାନ୍ ଦେଇଛନ୍ତି, ଆର୍କିଟେକ୍ଟ ଜଣେ ତାଙ୍କର ଦେଇଛନ୍ତି କିଭଳି ଭାବରେ ଘର ତିଆରି ହବ, ଏସବୁ ହେଲା ପରେ ଆପ୍ରୁଭାଲ ହେଉଛି, ତାପରେ ଏଇସବୁ ଘର ହେଉଛି। ମୁଁ ସେଭଳି ଭାବରେ ଏ ବିଶ୍ୱ ସୃଷ୍ଟି ଯୋଉ ହେଉଛି ପ୍ରଥମ ପ୍ରଭୁପାଦ ମହାରାଜ କହନ୍ତି ପ୍ରଥମ ଇଞ୍ଜିନିୟର ହେଉଛନ୍ତି ବ୍ରହ୍ମା, ସେ ଏ ଭୌତିକ ଜଗତକୁ ସୃଷ୍ଟି କରିଛନ୍ତି। ସେ ଯେଉଁ ପଦ୍ମନାଳରେ ପଦ୍ମ ଯୋଉ ଭଗବାନଙ୍କର ପଦ୍ମନାଭର ନାଭିରୁ ଯୋଉ ପଦ୍ମ ଉତ୍ପନ୍ନ ହେଉଛି ସେଇ ପଦ୍ମରେ ବ୍ରହ୍ମା ଗା ଦଉଛନ୍ତି ଏବଂ ସେଇ ପଦ୍ମନାଳ ଏବଂ ପଦ୍ମକୁ ସେ ବିଭକ୍ତ କରିକି 14 ଭୁବନରେ ପରିଣତ କରୁଛନ୍ତି। ଏଇ ଯୋଉ ଜ୍ଞାନ ପ୍ରାପ୍ତ ହେଉଛନ୍ତି ଭଗବାନଙ୍କର ସେ ଜ୍ଞାନ ପ୍ରଦାନ କରିଛନ୍ତି। ତେଣୁ ନିର୍ଦ୍ଦେଶ ନ ଅଧ୍ୟାୟ ଷୋହଳ ଶ୍ଳୋକରେ ସେଟା କୁହାଯାଉଛି ଯେ ଭଗବାନଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି। ଭଗବାନଙ୍କର ଯୋଉ ବୈକୁଣ୍ଠ ଜଗତ ରହିଛି ସେ ବୈକୁଣ୍ଠ ଜଗତ ଆମର ଏଇ ଚିତ୍ ଜଗତ ଯୋଉ କୁହାଯାଉଛି ସେ ବୈକୁଣ୍ଠ ଜଗତର ପ୍ରତିଫଳନ ତା ବିକୃତ ପ୍ରତିଫଳନ। ତେଣୁ ଏଇ ଯୋଉ ବୈକୁଣ୍ଠ ଜଗତ ଇଏ ହେଉଛି ଅସ୍ଥାୟୀ, କିନ୍ତୁ ଚିତ୍ ଜଗତ ହେଉଛି ସର୍ବଦିନ ପାଇଁ ରହିବ, ସେଟା ଚିରସ୍ଥାୟୀ ଜଗତ। ଭୌତିକ ଜ୍ଞାନ ମାଧ୍ୟମରେ ଆମେ ସେ ଚିତ୍ ଜଗତ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ କରିପାରିବା ନାହିଁ। ଭୌତିକ ଜ୍ଞାନ ଯୋଉ ରହିଛି ଭୌତିକ ଜ୍ଞାନର ବହୁତ ଉର୍ଦ୍ଧ୍ୱରେ ପରମାର୍ଥିକ ବା ଆତ୍ମା ସମ୍ବନ୍ଧ ଜ୍ଞାନ ରହିଛି। ତେଣୁ କରି ଯେହେତୁ ଭଗବତ ସମ୍ବନ୍ଧ ଜ୍ଞାନ ବା ଆତ୍ମା ସମ୍ବନ୍ଧ ଜ୍ଞାନ ଏ ଭୌତିକ ଜଗତର ବହୁତ ଉର୍ଦ୍ଧ୍ୱରେ, ତେଣୁ ସାଧାରଣତଃ ଲୋକମାନେ ସେଠାରୁ ବୁଝିପାରନ୍ତି ନାହିଁ। ତେଣୁ ଏ ଜ୍ଞାନ ପ୍ରାପ୍ତ ହେବା ପାଇଁ ଯେଉଁମାନେ ଶ୍ରଦ୍ଧା ଜନ୍ମ ରହିଛି ସେମାନେ ଏ ଜ୍ଞାନ ପ୍ରାପ୍ତ ହେଇପାରିବେ। ଏବଂ ଏ ଜ୍ଞାନ ପ୍ରାପ୍ତ ହେବାର ଉପାୟ ମଧ୍ୟ ଭଗବାନ କହିଛନ୍ତି ଭଗବତ ଚତୁର୍ଥ ଅଧ୍ୟାୟରେ ଯେ ତଦ୍ଭିଧି ପରିପାଦେନ ପରିପ୍ରଶ୍ନେନ ସେବୟା ଉପଦେଖନ୍ତି ଯେ ଜ୍ଞାନ ଜ୍ଞାନିନ ତତ୍ଦର୍ଶିନ। ଆମେ ଯେମିତି ଭୌତିକ ଜ୍ଞାନ ପ୍ରାପ୍ତ ହେବା ପାଇଁ ଜଣେ ଗୁରୁଙ୍କ ପାଖକୁ ଯାଉଛେ, ତାଙ୍କ ଶରଣରେ ଯାଉଛେ, ତାଙ୍କୁ ସମ୍ମାନ ପ୍ରଦର୍ଶନ କରୁଛେ, ତାଙ୍କର ସେବା କରୁଛେ, କରିବା ମାଧ୍ୟମରେ ଆମେ ଭୌତିକ ଜ୍ଞାନ ପ୍ରାପ୍ତ ହେଉଛେ ବା ବିଭିନ୍ନ ପ୍ରକାର ଡିଗ୍ରୀ ସବୁ ଆମେ ପ୍ରାପ୍ତ ହେଉଛେ। ସେଭଳି ପରମାତ୍ମା ଜ୍ଞାନ ପ୍ରାପ୍ତ ହେବା ପାଇଁ ତ ସେଇଟା ନିହାତି ଜରୁରୀ। ଏବଂ ଭଗବାନଙ୍କର ସମ୍ବନ୍ଧ ବିଷୟରେ ଜ୍ଞାନ ଆମେ ଯଦି ପ୍ରାପ୍ତ ହେବା ପାଇଁ ଚାହିଁବା ତାହେଲେ ଗୁରୁଙ୍କ ମାଧ୍ୟମରେ ହିଁ ଭଗବାନଙ୍କ ସମ୍ବନ୍ଧ ଜ୍ଞାନ ଆମେ ପ୍ରାପ୍ତ ହେଇପାରିବା। ତତ୍ତ୍ୱଦର୍ଶୀ ସେ ଭଗବାନଙ୍କର ଅନୁଭବ କରିଛନ୍ତି, ସେଇଭଳି ଭାବରେ ଜଣେ ଗୁରୁଙ୍କ ପାଖକୁ ଯାଇ ତାଙ୍କୁ ପ୍ରଣିପାତ କରି ତାଙ୍କୁ ସେବା କରି ଏବଂ ତାଙ୍କୁ ପ୍ରଶ୍ନ ମାଧ୍ୟମରେ ଆମେ ଏଇସବୁ ଜ୍ଞାନ ପ୍ରାପ୍ତ ହେଇପାରିବା। ତେଣୁ ଏଇ ଜ୍ଞାନ ସୁଖଦେବ ଗୋସ୍ୱାମୀ ମଧ୍ୟ ଯୋଉ ଜ୍ଞାନ ଦେଇଛନ୍ତି ପରିକ୍ଷିତ ମହାରାଜକୁ, ପରିକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କ ଶରଣରେ ଯାଇଛନ୍ତି। ଭଗବାନ ଦେଖିବା ଭଗବାନ ଯେତେବେଳେ ଅର୍ଜୁନଙ୍କୁ ସବୁ ଜ୍ଞାନ ଦେଉଛନ୍ତି ଭଗବତ୍ଗୀତାରେ, ଅର୍ଜୁନ ମଧ୍ୟ ଭଗବାନଙ୍କର ଶିଷ୍ୟ ହିସାବରେ ନିଜକୁ ଭଗବାନଙ୍କ ଶରଣରେ ଯାଇଛନ୍ତି, ଶିଷ୍ୟ ହିସାବରେ ନିଜକୁ ତାଙ୍କ ପାଖରେ ଶରଣରେ ଯାଇଛନ୍ତି, ଯେଉଁଥିପାଇଁ କି ଭଗବାନ ସେ ଜ୍ଞାନ ପ୍ରଦାନ କରିଛନ୍ତି। ସେଭଳି ପରିକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କ ଶରଣରେ ଯାଇଛନ୍ତି ଏବଂ ତାଙ୍କ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି, ଯେଉଁ ପ୍ରଶ୍ନ ମାଧ୍ୟମରେ ସୁଖଦେବ ଗୋସ୍ୱାମୀ ତାକୁ ସବୁ ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ଏଇ ଚିତ୍ ଜଗତ ସମ୍ବନ୍ଧ ଜ୍ଞାନ ଆମେ ଏତିକି ଜାଣିବା ଯେ ଭୌତିକ ଜଗତ ହେଉଛି ତାର ଓଲଟା ପ୍ରତିଫଳନ ବି କହିଯାଉଛି। ଭଗବତ୍ଗୀତାର ପଞ୍ଚମ ସପ୍ତାହରେ ଭଗବାନ କହିଛନ୍ତି ଉତ୍ତମୂଳ ମଦ ଶାଖ ଅସତ୍ୟ ପ୍ରାଭୁଦ୍ରବ୍ୟମ ଚନ୍ଦ୍ରାସି ଦେଶ ପ୍ରଣାଳୀ ଚେଷ୍ଟ ବେଦ ଶରୀର। ଆମେ ଭୌତିକ ଜଗତରେ ଯେଉଁ ଦେଖୁଛେ ଅସତ୍ୟ ବୃକ୍ଷ ଦେଖୁଛେ ବା ଯେକୌଣସି ବୃକ୍ଷ ଦେଖୁଛେ ତାର ମୂଳ ସବୁ ତଳକୁ ରହିଛି ଏବଂ ଶାଖା ପ୍ରଶାଖା ଇତ୍ୟାଦି ଉପରକୁ ରହିଛି, କିନ୍ତୁ ଭଗବାନ ଯେତେବେଳେ ଭୌତିକ ଜଗତ ବିଷୟରେ ବର୍ଣ୍ଣନା କରୁଛନ୍ତି ସେତେବେଳେ ସେ ଏ ଭୌତିକ ଜଗତକୁ ଗୋଟେ ଓଲଟା ବୃକ୍ଷ ସହିତ ତୁଳନା କରୁଛନ୍ତି। ଏଭଳି ଭୌତିକ ଜଗତ ଗୋଟେ ଏଭଳି ଓଲଟା ବୃକ୍ଷ ଯାହାର ମୂଳ ସବୁ ଉପରକୁ ରହିଛି ଏବଂ ଶାଖା ପ୍ରଶାଖା ସବୁ ତଳକୁ ରହିଛି। ତେଣୁ ଆମେ ଏଇସବୁ ଜାଣିବା ଯେ ଭୌତିକ ଜଗତରୁ ଆମେ ଯାହା ସବୁ ଦେଖୁଛେ ଏ ହେଉଛି ଚିତ୍ ଜଗତର ବିକୃତ ପ୍ରତିଫଳନ। ଅର୍ଥାତ୍ ଏଇ ଜିନିଷ ସବୁ ବୈକୁଣ୍ଠ ଲୋକର ଅଛି ବା ଚିତ୍ ଜଗତର ଅଛି, କିନ୍ତୁ ସେଇଟା ହେଉଛି ଶାଶ୍ୱତ ଭାବେ ରହିଛି ବା ଚିରନ୍ତନ ଭାବେ ରହିଛି। ଏଇ ଯୋଉ ଭୌତିକ ଜଗତ ଇଏ ହେଉଛି ଚିରନ୍ତନ ନୁହେଁ, ଇଏ ହେଉଛି ଅସ୍ଥାୟୀ, ଏଟା ସୃଷ୍ଟି ହବ କିଛି କାଳ ରହିବ ତାପରେ ଧ୍ୱଂସ ହେଇଯିବ। ସୃଷ୍ଟି ସ୍ଥିତି ପ୍ରଳୟ କହୁଛନ୍ତି 2012ରେ ଆମର ଏସବୁ ସୃଷ୍ଟି ଧ୍ୱଂସ ହେଇଯିବ। ଆମେ ଦେଖିଥିଲେ 1999 ଅନେକ ଧ୍ୱଂସ ସବୁ ହେଇଯାଇଛି। କିନ୍ତୁ ବର୍ତ୍ତମାନ ପାଇଁ ଅସ୍ଥାୟୀ ଭାବରେ କିଛି କିଛି ପ୍ରଳୟ ହଉଛି। ତେଣୁ ଭଗବାନ କହୁଛନ୍ତି ଏଇ ଯୋଉ ଭୌତିକ ଜଗତ ଯେତେବେଳେ ଅସ୍ଥାୟୀ ଏ କିଛି କାଳ ପାଇଁ ରହୁଛି, ସୃଷ୍ଟି ହଉଛି, କିଛି କାଳ ସ୍ଥିତି ରହୁଛି, ତାପରେ ଧ୍ୱଂସ ହେଇଯାଉଛି, କିନ୍ତୁ ଏଠାରୁ ଉନ୍ନତ ଆମର ଗୋଟେ ପ୍ରକୃତି ରହିଛି, ଭୌତିକ ଜଗତ ଠାରୁ ଉନ୍ନତ ଗୋଟେ ପ୍ରକୃତି ରହୁଛି, ତାହାକୁ କୁହାଯାଉଛି ଚିରନ୍ତନ ପ୍ରକୃତି ବା ଚିର ଜଗତ। ଇଏ ଏଇ ଦ୍ୱିତୀୟ ପ୍ରକୃତିର ଠିକ ବିପରୀତ। ଇଏ ହଉଛି ପର ବା ଉନ୍ନତ ପ୍ରକୃତି। ପରସ୍ତସ୍ମାତ ଭାବନ ବ୍ୟକ୍ତ ବ୍ୟକ୍ତା ସମାଧାନ। ସେ ଆମେ ଯାହା ସବୁ ଦେଖୁଛେ ଭୌତିକ ଜଗତର ଯାହା ସବୁ ଆମେ ବ୍ୟକ୍ତ ହେଇଛି ସବୁ, ଏବଂ ଆଠାରୁ ଉର୍ଦ୍ଧ୍ୱରେ ମଧ୍ୟ ଅବ୍ୟକ୍ତ ଜିନିଷ ବହୁତ ରହିଛି, ସେସବୁ ଆଠାରୁ ଉର୍ଦ୍ଧ୍ୱରେ ଗୋଟେ ଉନ୍ନତ ପ୍ରକୃତି ରହୁଛି, ଯାହାକି ଭଗବାନଙ୍କର ଉନ୍ନତ ଲୋକ ବା ଚିତ ଜଗତ। ଏହିସବୁ ଭୌତିକ ଜଗତ ସୃଷ୍ଟି ସ୍ଥିତି ପ୍ରଳୟ ହେଲେ ମଧ୍ୟ ସେ ସେଇଭଳି ଭାବରେ ଅବିଚ୍ଛେଦ ଭାବରେ, ତେଣୁ ସେଇ ଚିତ ଜଗତର ନିଶ୍ଚିତ ଭାବରେ କିଛି କିଛି ବର୍ଣ୍ଣନା ଭାଗବତ ଦ୍ୱିତୀୟ ସ୍କନ୍ଧ ନବଧାରେ ବର୍ଣ୍ଣନା କରାଯାଇଛି। ସେଠି ଯୋଉ ଲୋକମାନଙ୍କର ଯୋଉ ତାଙ୍କର ରୂପ, ତାଙ୍କର ଗୁଣ, ତାଙ୍କର କର୍ମ ଏସବୁ ମଧ୍ୟ ବର୍ଣ୍ଣନା କରାଯାଉଛି, ତାଙ୍କର ସାରିଛି। ତେଣୁ ବର୍ତ୍ତମାନ ଭଗବାନ କହିବେ, କହିବେ ଦ୍ୱିତୀୟ ସ୍କନ୍ଧ ନବଧ୍ୟା ଷୋଳ ଶ୍ଳୋକରେ ଯେ ଭଗବାନଙ୍କର ଭଗବାନଙ୍କୁ ଦର୍ଶନ କରୁଛନ୍ତି, ବ୍ରହ୍ମା ଭଗବାନଙ୍କୁ ଦର୍ଶନ କରୁଛନ୍ତି। କେମିତି ଦର୍ଶନ କରୁଛନ୍ତି ନା, ସେ ଗୋଟେ ଯୋଗପୀଠ ଉପରେ ବସିଛନ୍ତି, ଏବଂ ତାଙ୍କର ସବୁ ବିଭିନ୍ନ ପ୍ରକାର ଶକ୍ତି ରହିଛି, ଅନେକ ପ୍ରକାର ତାଙ୍କର ଶକ୍ତି ରହିଛି। ଆମର ଯୋଉ ବେଦ ରହିଛି ଋକ୍ ସାମ ଯଜୁ ଅଥର୍ବ, ଏ ଚାରି ବେଦ ଭଗବାନଙ୍କର ଚାରି ପାଦ ପଦ୍ମରେ ରହିଛନ୍ତି। ଚାରି ପାଦ ପାଦ ପଦ୍ମରେ ଭଗବାନଙ୍କର ଯୋଉ ଦୁଇ ପାଦରେ ସେ ଚାରୋଟି ବେଦ ସେ ରହିଛନ୍ତି, ଋକ୍ ସାମ ଯଜୁ ଅଥର୍ବ, ଏ ସମସ୍ତ ଜ୍ଞାନ ତାଙ୍କ ପାଦ ପଦ୍ମରେ ରହିଛି। ଏହିଭଳି ଭାବରେ ବିଭିନ୍ନ ପ୍ରକାର ଯୋଉ ତାଙ୍କର ରହିଛି ବୈକୁଣ୍ଠ ଲୋକର ଯୋଉ ବିଭିନ୍ନ ଗେଟ୍ ରହିଛି, ସାଧାରଣତଃ ଆଠଟି ଗେଟ୍ ରହିଛି, ଚାରି ଦିଗ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ, ଏବଂ ଚାରି କୋଣ ଯୋଉ ରହିଛି ଅଗ୍ନି ବାୟୁ ଐଶାନ ନୈଋତ, ଏ ଯୋଉ ଚାରି କୋଣ, ଏମିତି ଆଠଟି ଜାଗାରେ ଭଗବାନଙ୍କର ବୈକୁଣ୍ଠ ଲୋକରେ ଆଠଟି ଦ୍ୱାର ରହିଛି, ଏବଂ ତାଙ୍କର ଅନେକ ଶକ୍ତି ସବୁ ରହିଛି। ସେ ସବୁ ଶକ୍ତି ସେ ଭଗବାନ ପାଖରେ ସବୁ ଦେଖୁଛନ୍ତି, ବ୍ରହ୍ମା ଦର୍ଶନ କରୁଛନ୍ତି। ଆମେ ଯେତେବେଳେ ଏଇ ସେଇପଟି ଆଲୋଚନା କରିବା ସେତେବେଳେ ଭିତର ବା ବର୍ଣ୍ଣନା କରିବା, ଏବଂ ସଂକ୍ଷେପରେ ଖାଲି କହୁଛି, ତେଣୁ ଏହିଭଳି ଭାବରେ ବ୍ରହ୍ମା ଦର୍ଶନ କରୁଛନ୍ତି, ଭଗବାନ ଦର୍ଶନ କରୁଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନଙ୍କର ବୈକୁଣ୍ଠ ଲୋକର ବିସ୍ତାର ବର୍ଣ୍ଣନା ମଧ୍ୟ କରାଯାଉଛି, ଯେତେବେଳେ ବ୍ରହ୍ମା ଏସବୁ ଦର୍ଶନ କରୁଛନ୍ତି, ତେଣୁ ଧ୍ୟାନ ମାଧ୍ୟମରେ ସେ ସବୁ ଦର୍ଶନ କରୁଛନ୍ତି। ଦର୍ଶନ କଲା ପରେ ବ୍ରହ୍ମାକୁ ଭଗବାନ ସେ ଜ୍ଞାନ ପ୍ରଦାନ କରିବେ, ଦ୍ୱିତୀୟ ସ୍କନ୍ଧ ନବଧ୍ୟା ତେତିଶ ଛତିଶ ଏଇ ଚାଳିଶ ଉପରେ ଭଗବାନ ପ୍ରଦାନ କରିବେ ସେସବୁ ଜ୍ଞାନ, ଏବଂ ଏସବୁ ଜ୍ଞାନ ଆମେ ପରେ ସବୁ ଶ୍ରବଣ କରିବା। ଆମ କଥା ବେଶୀ ଶ୍ରବଣ ହେବା, ଆମର ଭୁକ୍ରାଣୀ ସେବା ଭୁକ୍ରାଣୀ ମୁଖ୍ୟ ବକ୍ତା ଆଜିକର, ତେଣୁ ସେ କହିବେ ଯେହେତୁ ଆମେ ଚାଲିଯାଉଛୁ, ତେଣୁ ନାରାୟଣ ଭଗବାନଙ୍କୁ ଅନୁରୋଧ କରିଥିଲେ କହିବା ପାଇଁ, ତେଣୁ ଆମ କଥା ଗୋଟେ ଶ୍ରବଣ ହେବା। ଜୟ ଶ୍ରୀମଦ ଭାଗବତ ଜୟ ଶ୍ରୀ ଗୋପାଳ ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ଦେଖି ଜୟ ପ୍ରମାନନ୍ଦେ।
నమస్తే సరస్వతి దైవాలి ହରେ କୃଷ୍ଣ। ମୁଁ ଉପସ୍ଥିତ ଭକ୍ତ ସଦନ ବିନ୍ଦୀ ମାତୃବୃନ୍ଦ, ଆଜି ଆମର ଏ ଯୋଉ ସଙ୍ଗେ ମହାସଂକୀର୍ତ୍ତନ ପ୍ରୋଗ୍ରାମ ଆମର ଏଇ କଲୋନୀରେ ଅନୁଷ୍ଠିତ କରାଯାଉଛି, ତାହା ଆମର ମହାପ୍ରଭୁ ଭକ୍ତ ତାଙ୍କର ବନ୍ଧୁ ଇଞ୍ଜିନିୟର ଅନ୍ତରୀ ତାପସ ମହାପାତ୍ର ତାଙ୍କର ଘରେ ଅନୁଷ୍ଠିତ କରାହେଉଛି। ତେଣୁ ଯେହେତୁ ସେମାନେ ଆମକୁ ଏଇଟା କିଛି ହରିକଥା କହିବାକୁ ସୁଯୋଗ ଦେଇଛନ୍ତି, ତେଣୁ ଆମର ଇସ୍କନ ସଂସ୍ଥା ତରଫରୁ ମୁଁ ତାଙ୍କ ହାର୍ଦ୍ଦିକ ଧନ୍ୟବାଦ ଜ୍ଞାପନ କରୁଛି। ପାଦସାପ ଆପଣଙ୍କୁ କିଛି କହିଲେ ଯେ ଭିତରେ କିପରି ଭାବରେ ବ୍ରହ୍ମାଜୀ